ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଚତୁର୍ଥ ମୁଖ୍ୟ ଶାସନ ସଚିବ ସ୍ତରୀୟ ଜାତୀୟ ସମ୍ମିଳନୀ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶକ୍ତିର ଦାୟିତ୍ୱପୂର୍ଣ୍ଣ ଉପଯୋଗ ଉପରେ ସମସ୍ତଙ୍କ ସହଯୋଗ କାମନା କଲେ ଉପରାଷ୍ଟ୍ରପତି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସଂକ୍ରାନ୍ତ ଦୁଇଟି ବିଲ୍ ଆସନ୍ତା ସୋମବାର ଲୋକସଭାରେ ହେବ ଆଗତ। ପଞ୍ଜାବର ଆନ୍ଦୋଳନରତ କୃଷକଙ୍କ ଦିଲ୍ଲୀ ଚଲୋ ଡାକରା ପୁଣି ଦିନକ ପାଇଁ ସ୍ଥଗିତ ଏବଂ ଗାବା ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଚତୁର୍ଥ ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଶ୍ରୀ ମୋଦି ସମ୍ମିଳନୀକୁ ସମ୍ବୋଧନ କରିବେ। ଏହି ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ସାଧାରଣ ବିକାଶ ଏବଂ ଏହାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା କରାଯିବା ସହିତ ରାଜ୍ୟଗୁଡ଼ିକର ସହଭାଗିତାରିତା ନେଇ ଏକ ସମନ୍ୱିତ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଭାଗିଦାରୀକୁ ଆହୁରି ସୁଦୃଢ଼ କରାଯିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେଉଛି। ସମବାୟ ସଂଘୀୟ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଦ୍ରୁତ ଅଭିବୃଦ୍ଧି ଓ ବିକାଶ ହାସଲ ପାଇଁ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଉଛନ୍ତି। ଉଦ୍ୟୋଗ ନିଯୁକ୍ତି ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବା ତଥା ଜନସଂଖ୍ୟାଗତ ଲାଭାଂଶର ଉପଯୋଗ ଶୀର୍ଷକ ପ୍ରସଙ୍ଗ ଉପରେ ଚଳିତ ବର୍ଷର ଏହି ଜାତୀୟ ସମ୍ମିଳନୀକୁ ଆୟୋଜନ କରାଯାଇଛି। ଉତ୍ପାଦନ, ସେବା, ଗ୍ରାମୀଣ, ଅଣକୃଷି, ସହରାଞ୍ଚଳ, ଅକ୍ଷୟ ଶକ୍ତି, ଅର୍ଥନୀତି ଭଳି ଛଅଟି କ୍ଷେତ୍ର ଉପରେ ଏହି ସମ୍ମିଳନୀରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ଅର୍ଥନୈତିକ ଅଭିବୃଦ୍ଧି, ପୁଞ୍ଜିନିବେଶ, ରାଜ୍ୟଗୁଡ଼ିକର ଅର୍ଥନୈତିକ ସଂସ୍କାର ଏବଂ ମିଶନ କର୍ମଯୋଗୀ ମାଧ୍ୟମରେ ଦକ୍ଷତା ବିକାଶ ସମ୍ପର୍କିତ ଚାରିଟି ସ୍ୱତନ୍ତ୍ର ଅଧିବେଶନ ଏହି ସମ୍ମିଳନୀ ଅବସରରେ ଆୟୋଜିତ ହେଉଛି। ସୂଚନାଯୋଗ୍ୟ ପ୍ରଥମ ସମ୍ମିଳନୀ ଗତ 2022 ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଗତବର୍ଷ ଜାନୁଆରୀରେ ଏବଂ ତୃତୀୟ ସଂସ୍କରଣ ଗତବର୍ଷ ଡିସେମ୍ବର ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ଆଜି ଲୋକସଭାରେ ସ୍ୱତନ୍ତ୍ର ଆଲୋଚନା ଆରମ୍ଭ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମ୍ବିଧାନ ପ୍ରସ୍ତୁତିରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ବିଧାନିକ ଭାବନା ଅନୁଯାୟୀ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ଆଧାରରେ କାର୍ଯ୍ୟ କରୁଛନ୍ତି। ସ୍ୱାଧୀନତା ପରେ ସମସ୍ତଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ ହୋଇଛି ବୋଲି ସେ କହିଥିଲେ। ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି କୌଣସି ଭେଦଭାବ ନାହିଁ ଏବଂ ସେମାନଙ୍କୁ ଆଇନଗତ ସୁରକ୍ଷା ମିଳିପାରୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, 6 ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ ଦେଶରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସେ ଦର୍ଶାଇଛନ୍ତି, ଭାରତ ବିଷୟରେ ଯେକୌଣସି କଥା କହିବା ପୂର୍ବରୁ ସମସ୍ତେ ସତର୍କ ରହିବା ଉଚିତ, କାରଣ ବିଶ୍ୱ ଦରବାରରେ ଏହା ଦେଶର ଛବିକୁ ମଳିନ କରୁଛି। 2014 NDA ସରକାର କ୍ଷମତାକୁ ଆସିବା ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ହୋଇଥିବା ବିକାଶଧାରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିଜୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, 1947 ମଧ୍ୟରେ ଦେଶର ଉତ୍ତର ପୂର୍ବାଞ୍ଚଳରେ 9 ବିମାନ ବନ୍ଦର ପ୍ରତିଷ୍ଠା କରାଯାଇଥିବା ବେଳେ କେବଳ NDA ଶାସନର 10 ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ 17 ପହଞ୍ଚିଛି। ସେହିପରି 2014 ପର୍ଯ୍ୟନ୍ତ 11,000 ଜାତୀୟ ରାଜପଥ ନିର୍ମାଣ ହୋଇଥିବା ବେଳେ ଗତ 10 ମଧ୍ୟରେ 16,000 ସୁଦୀର୍ଘ ଜାତୀୟ ରାଜପଥ ନିର୍ମାଣ ହୋଇପାରିଛି। ଏହି ଆଲୋଚନାରେ DMK ର ଏ ରାଜା, BJP ର ଜଗଦମ୍ବିକା ପାଲ, ତେଜସ୍ୱୀ ସୂର୍ଯ୍ୟ, ବିରୋଧୀ ଦଳ ନେତା ତଥା କଂଗ୍ରେସର ରାହୁଲ ଗାନ୍ଧି, ଶିବସେନାର ଶ୍ରୀକାନ୍ତ ସିନ୍ଧେ, RSP ର NK ପ୍ରେମାଚନ୍ଦ୍ରନ, CPIML ର ରାଜାରାମ ସିଂ ପ୍ରମୁଖ ଭାଗ ନେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ନଡ଼ା ଅବଶେଷ ପୋଡ଼ିବା ବ୍ୟବସ୍ଥାଗତ ସମାଧାନ ଖୋଜିବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ବ୍ୟକ୍ତିବିଶେଷଙ୍କ ଉପରେ ଲଦିଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର 2024 ପ୍ରଦାନ ପରିପ୍ରେକ୍ଷୀରେ ସମବେତ ଜନତାଙ୍କୁ ସମ୍ବୋଧନ କରି ଶ୍ରୀ ଧନକଡ଼ ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରତ୍ୟେକ ବର୍ଷ ସମ୍ମୁଖୀନ ହେଉଥିବା ନୂତନ ପରିବେଶ ସମ୍ପର୍କିତ ସମସ୍ୟା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏହାର ସମାଧାନ ବାହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଶକ୍ତିର ଦାୟିତ୍ୱପୂର୍ଣ୍ଣ ଉପଯୋଗ ଉପରେ ଶ୍ରୀ ଧନକଡ଼ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ ଦୁଇଟି ବିଲ୍ ଆସନ୍ତା ସୋମବାର ଦିନ ଲୋକସଭାରେ ଆଗତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ସମ୍ଭିଧାନ 129ତମ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ଆଇନ ବିଲ୍ ଆଗତ କରିବେ। ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରସଙ୍ଗ ନେଇ ତାଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ବିଚାର ବିମର୍ଶ ପରେ କମିଟି ତା'ର ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିଛି। ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବାକୁ କମିଟି ସୁପାରିଶ କରିଛି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସଙ୍ଗରେ ଅନୁଷ୍ଠିତ ହେବାକୁ ଥିବାବେଳେ ସାଧାରଣ ନିର୍ବାଚନର 100 ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବା ନେଇ କମିଟି ତା'ର ରିପୋର୍ଟରେ ସୁପାରିଶ କରିଛି। ପଞ୍ଜାବରେ ଆନ୍ଦୋଳନରତ କୃଷକମାନେ ଦିଲ୍ଲୀ ଚଲୋ ଡାକରାକୁ ପୁଣି ଗୋଟିଏ ଦିନ ସ୍ଥଗିତ ରଖିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଶମ୍ଭୁ ଚେକ୍ପଏଣ୍ଟଠାରେ ହରିୟାଣା ପୁଲିସ୍ ଦ୍ୱାରା ପ୍ରୟୋଗ କରାଯାଇଥିବା ଲୁହବୁହା ବାଷ୍ପ ଏବଂ ପାଣି ମାଡ଼ କରାଯାଇଥିବା ଯୋଗୁଁ କେତେକ କୃଷକ ଆହତ ହୋଇଥିବାରୁ ଏହି ଦିଲ୍ଲୀ ଚଲୋ ଡାକରା ଅଭିଯାନକୁ ସ୍ଥଗିତ କରାଯାଇଛି। ଇତିମଧ୍ୟରେ 18 ଦିନ ଧରି ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂ ଡାଲେବାଲାଙ୍କୁ ଡାକ୍ତରୀ ସହାୟତା ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଟିଆଲା ଡେପୁଟି କମିଶନର ଏବଂ ଜିଲ୍ଲା ପୁଲିସ୍ ମୁଖ୍ୟ ଶ୍ରୀ ଡାଲେବାଲାଙ୍କୁ ଆଜି ସାକ୍ଷାତ କରିଛନ୍ତି। କୃଷକମାନେ ପଞ୍ଜାବ ଏବଂ ହରିୟାଣା ମଧ୍ୟ ସୀମାନ୍ତ ଶମ୍ଭୁ ଏବଂ କାନୌରୀଠାରେ ଗତ ଫେବୃଆରୀ 13 ତାରିଖଠାରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଋଣ ଛାଡ଼ ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି। ଦକ୍ଷିଣ କୋରିଆ ସଂସଦରେ ରାଷ୍ଟ୍ରପତି ୟୁନ୍ସୁକ୍ ୟୋଲଙ୍କ ବିରୋଧରେ ଦ୍ୱିତୀୟ ମହାଅଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବ ସପକ୍ଷରେ 204 ଭୋଟ୍ ପଡ଼ିଥିବାବେଳେ ବିପକ୍ଷରେ 85 ଭୋଟ୍ ପଡ଼ିଥିଲା। ମହାଅଭିଯୋଗ ପ୍ରସ୍ତାବକୁ ପାରିତ କରିବା ପାଇଁ 300 ସଦସ୍ୟଙ୍କ ମଧ୍ୟରୁ 200 ଜଣଙ୍କର ସମର୍ଥନର ଆବଶ୍ୟକତା ରହିଥିଲା। ଏହି ପରିପ୍ରେକ୍ଷୀରେ ସାମ୍ବିଧାନିକ ଅଦାଲତ ଶ୍ରୀ ୟୋଲଙ୍କୁ ପୁନଃ ଅବସ୍ଥାପିତ କିମ୍ବା ପଦରୁ ହଟାଇବା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କ୍ଷମତାକୁ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ସାମ୍ବିଧାନିକ ଅଦାଲତରେ ଏନେଇ ପୁନଃ ବିଚାର କରାଯିବ। ଯଦି ଅଦାଲତ ତାଙ୍କୁ ପଦବୀରୁ ହଟାଇ ଦେବାକୁ ନିଷ୍ପତ୍ତି ନିଅନ୍ତି, ତେବେ 60 ଦିନ ମଧ୍ୟରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବା ଜରୁରୀ। ଦକ୍ଷିଣ କୋରିଆ ଆଇନ ଅନୁଯାୟୀ ଏବେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ପ୍ରଧାନମନ୍ତ୍ରୀ ହାନ୍ ଡକ୍ ସୋ ଗଣମାଧ୍ୟମକୁ କହିଛନ୍ତି, ଦେଶରେ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ। ନୌବାହିନୀ ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ 4-ଦିନିଆ ସରକାରୀ ଗସ୍ତରେ ଯାଇ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ସେ ଇଣ୍ଡୋନେସିଆ ସରକାରଙ୍କ ଉଚ୍ଚସ୍ତରୀୟ ସରକାରୀ ଏବଂ ପ୍ରତିରକ୍ଷା ଅଧିକାରୀମାନଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟନାଣ୍ଟ ଜେନେରାଲ ଜାଫ୍ରି ଜାମସୋଇଦ୍ଦିନ, ଇଣ୍ଡୋନେସିଆର ସେନାବାହିନୀ କମାଣ୍ଡର ଜେନେରାଲ ଅଗୁସ୍ ସୁବିଅନ୍ତ ଏବଂ ନୌବାହିନୀ ମୁଖ୍ୟ ଆଡମିରାଲ ମହମ୍ମଦ ଅଲିଙ୍କ ସହ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନାରେ ପ୍ରତିରକ୍ଷା ସହଯୋଗ, ସାମୁଦ୍ରିକ ନିରାପତ୍ତା, ମିଳିତ ପ୍ରଶିକ୍ଷଣ ଏବଂ ଉଭୟ ଦେଶର ନୌବାହିନୀର ବିଭିନ୍ନ ଅଭିଯାନକୁ ସୁଦୃଢ଼ କରିବା ପାଇଁ ଏଥିରେ ଆଲୋଚନା ହେବ। ଅରୁଣାଚଳ ପ୍ରଦେଶର ନହରଲାଗୁନଠାରେ ଏକ ବିଦ୍ୟାଳୟରେ ପାଣିଟାଙ୍କି ଭୁଶୁଡ଼ି ପଡ଼ିବା ଫଳରେ 3 ଜଣ ଛାତ୍ରଙ୍କ ପ୍ରାଣହାନୀ ଘଟିବା ସହ 2 ଜଣ ଗୁରୁତର ଆହତ ହୋଇଛନ୍ତି। ନହରଲାଗୁନ ଏସ୍ପି ମିହିନ ଗାମ୍ବୋ ସୂଚନା ଦେଇଛନ୍ତି, ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଥିଲା। ପରେ ପୁଲିସ୍ ସ୍କୁଲ୍ ଅଧ୍ୟକ୍ଷ, 4 ଜଣ ୱାର୍ଡେନ୍ଙ୍କ ସମେତ 6 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କ୍ରିକେଟ୍, ବ୍ରିସ୍ବେନ୍ର ଗାବାଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜିର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ଆଜିର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସରେ କୌଣସି ୱିକେଟ୍ ନ ହରାଇ 13 ଓଭର 2 ବଲ୍ରେ 28 ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଉସ୍ମାନ ଖାୱାଜା 19 ଏବଂ ନାଥନ୍ ମାକ୍ସୱେନ୍ 4 ରନ୍ କରି ଅପରାଜିତ ଅଛନ୍ତି। ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଭାରତୀୟ ଦଳରେ 2 ପରିବର୍ତ୍ତନ କରାଯାଇଛି। ରବିଚନ୍ଦ୍ରନ ଅଶ୍ୱିନ ଏବଂ ହର୍ଷିତ ରଣାଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ ଆକାଶ ଦେବଙ୍କୁ ଦଳରେ ସାମିଲ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଚତୁର୍ଥ ମୁଖ୍ୟ ଶାସନ ସଚିବ ସ୍ତରୀୟ ଜାତୀୟ ସମ୍ମିଳନୀ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶକ୍ତିର ଦାୟିତ୍ୱପୂର୍ଣ୍ଣ ଉପଯୋଗ ଉପରେ ସମସ୍ତଙ୍କ ସହଯୋଗ କାମନା କଲେ ଉପରାଷ୍ଟ୍ରପତି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସଂକ୍ରାନ୍ତ 2 ବିଲ୍ ଆସନ୍ତା ସୋମବାର ଲୋକସଭାରେ ହେବା ଆଗତ। ପଞ୍ଜାବର ଆନ୍ଦୋଳନରତ କୃଷକଙ୍କ ଦିଲ୍ଲୀ ଚଲୋ ଡାକରା ପୁଣି ଦିନକ ପାଇଁ ସ୍ଥଗିତ ଏବଂ ଗାବା ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ। ସମ୍ବାଦ ଶେଷ ହେଲା।